ଆଜ୍ଞା ନମସ୍କାର, ମୁଁ ପ୍ରୋନମ ବେହେରା କହୁଛି, ଭୁବନେଶ୍ୱର ସମ ହସ୍ପିଟାଲ ଶିବ ମନ୍ଦିର ପାଖରୁ କହୁଛି ମୁଁ। ଆଉ ଏବେ ଯୋଉ ଝିଅ ପିଲାଙ୍କର ମାନେ ଦୈନନ୍ଦିନ ଜୀବନରେ ଘଟୁଛି, କି ଭାଇ ହଉ କି ରିଲେଟିଭ ରେ ହଉ କି ଘର ଭିତରେ ଯିଏ ବି ହଉ, ଯେକୌଣସି ପୁଅ ଆମ ବଡିକୁ ଟଚ କରୁଛି ଆମକୁ ଭଲ ଲାଗୁନି, ତ ତୁରନ୍ତ କିଛି ବି ତାଙ୍କୁ ଡାଇରେକ୍ଟ ମନା କରିଦବ, କାରଣ ସେଇଟା ତାଙ୍କୁ ମଜାକରେ ସେମାନେ ନେଲା ବେଳକୁ ଆମକୁ ସେଇଟା ଭଲ ଲାଗୁନି। ତ ସେଇଟାକୁ ଟିକେ ମନା କରିବାର ଅଛି।